ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି. ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଉଦ୍ଘାଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ. ହ୍ରାସ ପାଇଲା 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ. ଆମେରିକାର ଆକ୍ରମଣ ଧମକ ପରିପ୍ରେକ୍ଷୀରେ ପ୍ରତି ଆକ୍ରମଣ ନେଇ ଇରାନର ଚେତାବନୀ ଏବଂ ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଏକକ ମହିଳା ବର୍ଗ ଫାଇନାଲରେ ପହଞ୍ଚିଲେ ତନ୍ଭି ଶର୍ମା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026କୁ ଅନୁମୋଦନ କରିଛନ୍ତି. ଗତ ଗୁରୁବାର ସଂସଦରେ ଏହି ବିଲ୍ ପାରିତ ହୋଇଥିଲା. ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ପ୍ରତିରୋଧ ଅଧିନିୟମ 2024ର ସଂଶୋଧନ ପାଇଁ ଉଦ୍ଦିଷ୍ଟ. ଏହି ବିଲ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ଅନ୍ତର୍ଭୁକ୍ତ କରାଯାଇଛି. 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି. ମାମଲାଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ବାଧ୍ୟତାମୂଳକ କରିଛି. ଥାନାରେ ସୂଚନା ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି. ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବା ଜରୁରୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲା ଅନ୍ତର୍ଗତ ଭୋଗପୁରମ୍ରେ ଗ୍ରୀନ୍ଫିଲ୍ଡ ଆଲୁରି ସୀତାରାମ ରାଜୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଉଦ୍ଘାଟନ କରିଛନ୍ତି. ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଏସ୍ ଅବଦୁଲ ନଜିର, ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ. ଶ୍ରୀ ମୋଦି ଯାତ୍ରୀ ଟର୍ମିନାଲ୍ ଭବନର ଉଦ୍ଘାଟନ କରିଛନ୍ତି ଏବଂ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରର ନିରୀକ୍ଷଣ କରିଛନ୍ତି. ସେ ବିମାନ ବନ୍ଦରର ଅତ୍ୟାଧୁନିକ ସୁବିଧା ଗୁଡ଼ିକର ସମୀକ୍ଷା କରିଛନ୍ତି ଏବଂ ଅଧିକାରୀମାନଙ୍କୁ ତାହାର ଡିଜାଇନ୍, ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାଷ୍ଟର ପ୍ଲାନ୍ ତଥା ବିମାନ ବନ୍ଦର ଭବିଷ୍ୟତ ସମ୍ପର୍କରେ ପଚାରି ବୁଝିଛନ୍ତି.
ଏକ ସମୟ ଥା ଜବ ହବାଇ ଉଡ଼ାନେ ସିର୍ଫ ବଡ଼େ ସହରୋ ତକ ସୀମିତ ଥି। ଏନ୍ଡିଏ ସରକାର ମେ ଆଜ ଛୋଟେ ସହର କେ ସାଧାରଣ ଲୋକ ବି ଫ୍ଲାଇଟ ସେ ଆ ଜା ରହେ ହୈଁ। 12 ଇୟର୍ସ ମେ ସିର୍ଫ ଏୟାରପୋର୍ଟ କି ସଂଖ୍ୟା ହିଁ ନହିଁ ବଢ଼ି ହୈ। ହମାରୀ ଉଡ଼ାନ ଯୋଜନା କେ କାରଣ ଆଜ ଗରିବ ପରିବାର କେ ଲୋକୋ କୋ ବି ଜହାଜ ମେ ବୈଠନେ କା ଅବସର ମିଲ ରହା ହୈ। ଇସ୍ ଯୋଜନା ନେ ଗରିବ ସେ ଗରିବ କୋ ଆପଣା ସପନା ପୁରା କରନେ ମେ ମଦଦ କି। କୁଛ ଦିନ ପହଲେ ହି ସରକାର ନେ ଉଡ଼ାନ ଯୋଜନା କେ ଦୂସରେ ଫେଜ କି ଶୁରୁଆତ କି। ଇସ୍ ପର ବି 29,000 କରୋଡ଼ ରୁପିଜ ଖର୍ଚ୍ଚ କିଏ ଯାଇଁଗେ।
ପ୍ରଧାନମନ୍ତ୍ରୀ 13,500ରୁ ଅଧିକ ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଢେମ୍ସା ନୃତ୍ୟ ପରିବେଷଣ ଦେଖିଥିଲେ, ଯାହା ଉତ୍ତର ଆନ୍ଧ୍ରର ଜୀବନ୍ତ ଆଦିବାସୀ ସଂସ୍କୃତିକୁ ଦର୍ଶାଉଛି। ଶ୍ରୀ ମୋଦି ରାଜ୍ୟରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି,
ଆଜ ଏହା କରିବ 18,000 କରୋଡ଼ ରୁପିଜ କି ବିକାଶ ପରିଯୋଜନା କା ଶୁଭାରମ୍ଭ, ଲୋକାର୍ପଣ ଅର୍ ଶିଳାନ୍ୟାସ ହୁଆ। एयरपोर्ट के साथ साथ ये प्रोजेक्ट आंध्र की रोड कनेक्टिविटी से भी जुड़े हैं। इनमें एनर्जी सिक्योरिटी से जुड़े प्रोजेक्ट भी हैं। ये विकास कार्य इस बात के प्रतीक है कि इस समय आंध्र किस स्पीड से आगे बढ़ रहा है।
19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପ୍ରାୟ 200 ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରହଣ କରାଯାଇଥିବା ସଂଶୋଧିତ ମୂଲ୍ୟ ସଂକ୍ରାନ୍ତ ଏହି ପଦକ୍ଷେପ ଆଜିଠାରୁ ଲାଗୁ ହୋଇଛି। ଦିଲ୍ଲୀରେ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ 2,738 ଟଙ୍କା ହୋଇଥିବା ବେଳେ କୋଲକାତାରେ 2,872.50, ମୁମ୍ବାଇରେ 2,691 ଟଙ୍କା ଏବଂ ଚେନ୍ନାଇରେ 2,906 ଟଙ୍କା ହୋଇଛି। ଦର ହ୍ରାସ ଯୋଗୁଁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସୁଫଳ ପାଇବେ ବୋଲି ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ଥିବା ଇସ୍ରାଏଲ୍ର ପ୍ରମୁଖ ଭିତ୍ତିଭୂମି କ୍ଷେତ୍ର ଏବଂ ଆମେରିକୀୟ ଶକ୍ତି ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିବା ନେଇ ଇରାନ୍ ଚେତାବନୀ ଦେଇଛି। ଯଦି ଇରାନ୍ ଉପରେ ଆକ୍ରମଣ ହୁଏ ତେବେ ଏହାର ଜବାବରେ ସେ ଏହି ପଦକ୍ଷେପ ଗ୍ରହଣ କରିବ ବୋଲି ସତର୍କ କରାଇଛି। ବରିଷ୍ଠ ଇରାନୀ ସୁରକ୍ଷା ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଇରାନ୍ର ସରକାରୀ ଗଣମାଧ୍ୟମ ଏହି ସୂଚନା ପ୍ରଦାନ କରିଛି। ଇରାନ୍ର ସଶସ୍ତ ବାହିନୀ ଇତିମଧ୍ୟରେ 40 ଦିନ ପର୍ଯ୍ୟନ୍ତ ସଂଘର୍ଷ ଏବଂ ପରବର୍ତ୍ତୀ ସାମରିକ ପଦକ୍ଷେପ ମାଧ୍ୟମରେ ନିଜର ଦକ୍ଷତା ପ୍ରତିପାଦନ କରିସାରିଛି ବୋଲି ଏହି ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହ ଶେଷ ସୁଦ୍ଧା ଇରାନ୍ ଉପରେ ପୁଣି ଆକ୍ରମଣ କରିବା ଲାଗି ସେନାକୁ ପ୍ରସ୍ତୁତ ରହିବା ନିମନ୍ତେ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ତେହେରାନକୁ ଆତ୍ମସମର୍ପଣ ଲାଗି ଚାପ ପ୍ରୟୋଗ କରିବା। ଇରାନ୍ ସହିତ କୂଟନୈତିକ ଆଲୋଚନାର ଭବିଷ୍ୟତ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ ଏହି ସୂଚନା ଦେବା ସହ ଜୋର୍ଡାନ୍ରେ ଆମେରିକୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ଘଟଣାର ଜବାବ ଦେବା ଲାଗି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଆମେରିକା ଇରାନ୍ର ଶକ୍ତିକେନ୍ଦ୍ର ଏବଂ ତୈଳ ବିଶୋଧନାଗାରଗୁଡ଼ିକ ଉପରେ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଚଳିତ ବର୍ଷ ଫେବୃଆରୀ 28ରୁ ଆରମ୍ଭ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସମାଧାନ ପରିବର୍ତ୍ତେ ଅଧିକ ଆକ୍ରମଣାତ୍ମକ ହେଉଛି। ଇତିମଧ୍ୟରେ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିବା ସହ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍ ଓ ସାର ପରିବହନକୁ ବନ୍ଦ ରଖିଛି। ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ ରୁଷ୍ର ଆକ୍ରମଣ ଯୋଗୁଁ 9 ଜଣ ପ୍ରାଣ ହରାଇବା ସହ 22 ଜଣ ଆହତ ହୋଇଛନ୍ତି। ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ରୁଷ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଆକ୍ରମଣରେ କିଭ୍ର ସୋଲେମିଆନ୍ସ୍କି ଜିଲ୍ଲାର ଏକ 5 ମହଲା ବିଶିଷ୍ଟ ଆବାସିକ କୋଠାରେ ନିଆଁ ଲାଗିଯାଇଥିଲା। ଏଥିସହ ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ସାଧାରଣ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଥିବା ୟୁକ୍ରେନ୍ର ରାଜ୍ୟ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଭୋଲଦମିର୍ ଜେଲେନ୍ସ୍କି କହିଛନ୍ତି ସେ ଇତିମଧ୍ୟରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ କଥା ହୋଇଛନ୍ତି। ଏହି ଆଲୋଚନା ସକାରାତ୍ମକ ରହିଥିବା ସେ ବର୍ଷ୍ଣନା କରିଛନ୍ତି। ଗତ 2 ଦିନ ପୂର୍ବରୁ ୟୁକ୍ରେନ୍ରେ ରୁଷ୍ର ଆକ୍ରମଣ ଯୋଗୁଁ 10 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 50ରୁ ଅଧିକ ଆହତ ହୋଇଥିବା ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଭାରତ ଏବଂ ରୁଆଣ୍ଡା ଦ୍ୱିପାକ୍ଷିକ ବାଣିଜ୍ୟ ତଥା ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ସହମତି ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ରୁଆଣ୍ଡା ମିଳିତ ବାଣିଜ୍ୟିକ କମିଟିର ପ୍ରଥମ ଅଧିବେଶନରେ ଉଭୟ ଦେଶ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ବୈଠକ ଅବସରରେ ଭାରତ ବିଭିନ୍ନ କ୍ଷେତ୍ରରେ ରପ୍ତାନୀକୁ ବ୍ୟାପକ କରିବା ନେଇ ଆଲୋକପାତ କରିଛି। ସେଗୁଡ଼ିକ ମଧ୍ୟରେ ଭାରି ଇଞ୍ଜିନିୟରିଂ ସାମଗ୍ରୀ, ଔଷଧ ଓ ଚିକିତ୍ସା ଉପକରଣ, ପେଟ୍ରୋଲିୟମ୍ ଉତ୍ପାଦ, ବୟନ, ସାମୁଦ୍ରିକ ଉତ୍ପାଦ, ପ୍ଲାଷ୍ଟିକ୍, କ୍ରୀଡ଼ା ସାମଗ୍ରୀ ଓ ଖେଳନା, ରତ୍ନ ଏବଂ ଅଳଙ୍କାର ଏବଂ ବୈଜ୍ଞାନିକ ଉପକରଣ ଆଦି ଅନ୍ତର୍ଭୁକ୍ତ। ଗତ 2 ଦିନ ଧରି ନୂଆଦିଲ୍ଲୀଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶରେ ଦ୍ରବ୍ୟ ଓ ସେବା କର ଜିଏସ୍ଟି ସଂଗ୍ରହ ଗତ ମାସରେ ଉଲ୍ଲେଖନୀୟ ବୃଦ୍ଧି ଘଟି 2,11,205 କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଏହାର 15.4% ଅଧିକ। ଗତବର୍ଷ ଏହି ମାସରେ ଜିଏସ୍ଟି ସଂଗ୍ରହ 1,83,065 କୋଟି ଟଙ୍କା ହୋଇଥିଲା। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ମାସରେ ମୋଟ ଘରୋଇ ଜିଏସ୍ଟି ସଂଗ୍ରହ 1,44,695 କୋଟି ଟଙ୍କା ହୋଇଛି। ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର ତନ୍ଭି ଶର୍ମା ଏକକ ମହିଳା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲ୍ରେ ତନ୍ଭି ତାଙ୍କ ଚାଇନିଜ୍ ତାଇପେଇ ପ୍ରତିପକ୍ଷ ୱାଙ୍ଗ୍ ୟୁ ସୁନ୍ଙ୍କୁ 21-17 ଏବଂ 21-11 ସେଟ୍ରେ ପରାସ୍ତ କରିଛନ୍ତି। ଫାଇନାଲ୍ରେ ତନ୍ଭି ଭିଏତନାମର ଥୁ ଲିନ୍ ଏନ୍ଗୁଏନ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ଉନ୍ନତି ହୁଦା ସେମିଫାଇନାଲ୍ ପର୍ଯ୍ୟାୟରେ ଭିଏତନାମର ଥୁ ଲିନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। ଗୁଜରାଟ କେରଳ ମାହେରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, କୋଙ୍କଣ, ଗୋଆ ଏବଂ ଉତ୍ତରାଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି। ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଉଦ୍ଘାଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ହ୍ରାସ ପାଇଲା 19 କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଏବଂ ତାଇପେଇ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଏକକ ମହିଳା ବର୍ଗ ଫାଇନାଲ୍ରେ ପହଞ୍ଚିଲେ ତନ୍ଭି ଶର୍ମା।